आकाशवाणी संवाद पढ़ुचंति जितेंद्र कुमार नायक। मुख्य संवाद, ऑपरेशन सिंदूर और ऑपरेशन महातब आतंकवाद पृष्ठपोषकों स्पष्ट वार्ता देछि कहिले स्वराष्ट्रमंत्री। संसद और राज्य विधानसभा अनुसूचित जाति और जनजाति कल्याण उपरे गठित विभिन्न समितिर अध्यक्षों जातीय सम्मेलनी आसंता शुक्रवार भुवनेश्वर ठारे। प्रथम थर पर दिल्ली बाहर हेबो सम्मेलनी। एक अनिश्चित भू राजनैतिक परिस्थिति को दृष्टि रखी सशस्त्र बाहिनी को समस्त प्रकार सुरक्षा चैलेंज पर प्रस्तुत होवाक पड़िबो कहिले प्रतिरक्षा मंत्री। गाजा सेना स्पष्ट करिछि नासेर हॉस्पिटल उपरे होइतिबा दुईटी आक्रमण हमास द्वारा इस्राएल प्रतिरक्षा बाहिनी को लक्ष्य करा जाई खंजा जाइतिबा कैमरा उपरे करा जाइतिला। एवं आईपीएल रु अवसर घोषणा कले क्रिकेटर रविचंद्रन अश्विन। स्वराष्ट्रमंत्री अमित शाह कहते ऑपरेशन सिंदूर और ऑपरेशन महादेव आतंकवाद पृष्ठपोषकों स्पष्ट बार्ता प्रदान कर भारतीय नागरिकों जीवन सहित खेल परिणाम से बुझिपारी मंत्री श्री शाह कहते ऑपरेशन महादेव को सफलतार सह कार्यकारी कर सुरक्षाकर्मी को श्री शाह आज भेट सम्मानित करते भारतीय सेना जम्मू काश्मीर पुलिस और सीआरपीएफ जवान अच्छा। श्री शाह कहते ऑपरेशन सिंदूर लोकों मध्य संतोष आनीला और ऑपरेशन महादेव संतोष को विश्वास में परिणत करपरेसन महादेव निहत आतंकवादी पहलगाम आक्रमण घटन संश्लिष्ट बोली एनआईएर फोरेन्सिक साइंस लैबोरेटरी प्रमाणित कर। संसद और राज्य विधानसभा अनुसूचित जाति और जनजाति कल्याण उपरे गठित विभिन्न समितिर अध्यक्षों दुईदिनिया जातीय सम्मेलनी आसंता शुक्रवार दिन भुवनेश्वर आरंभ हो। लोकसभा वाचस्पति ओम बिर्ला सम्मेलन को उद्घाटन करिबार कार्यसूची रही। श्री बिर्ला अवसर एक प्रदर्शनी को उद्घाटन करने सह स्मरणिका को मध्य उन्मोचन करिबे। शनिवार पर्यंत अनुष्ठित होबाकु थिबा एही सम्मेलनरे संसद एवं राज्य तथा केन्द्रशासित अंचल विधानसभा अनुसूचित जाति और जनजाति कल्याण समितिर अध्यक्ष एवं सदस्यों समेत 120 रु अधिक प्रतिनिधि अंशग्रहण करिबे। अनुसूचित जाति एवं जनजाति कल्याण विकास और सशक्तिकरण में संसदीय एवं विधानसभा समितिगुड़िकर भूमिका प्रसंग आधार में एही सम्मेलनी अनुष्ठित होबो। अनुसूचित जाति और जनजाति सशक्तिकरण लक्ष्य नहीं सांविधानिक सुरक्षा व्यवस्था को सुदृढ़ करिबा सेमानको सामाजिक और आर्थिक विकास को प्रोत्साहन प्रदान करिबा एवं विभिन्न राज्य और केन्द्रशासित अंचल कार्यकारी होता सर्वोत्तम व्यवस्था नहीं सम्मेलन में मत विनिमय हो। 2047 विकसित भारत स्वप्न हासिल कल्याणकारी नीतिगुड़िकर कार्यकारितार उत्तरदायित्व सुनिश्चित करिबारे कमिटीगुड़िकर भूमिका उपरे आलोचना हेबार संभावना रही। उद्घाटनी कार्यक्रम में मुख्यमंत्री मोहन चरण माझी केन्द्र आदिवासी व्यापार मंत्री जुएल ओराम शिक्षामंत्री धर्मेन्द्र प्रधान राज्यसभा उपाध्यक्ष हरिवंश प्रमुख जोगदेवर कार्यसूची रही। प्रथम थर पर यह सम्मेलनी दिल्ली बाहर आयोजित हो। जम्मू काश्मीर माता वैष्णोदेवी मंदिर रास्त भूस्खलन जो प्राण हर व्यक्ति प्रति प्रधानमंत्री नरेन्द्र मोदी गभर दुख प्रकाश कर सामाजिक गणमाध्यम जरिया जो प्रभावित होती से सहायता देवाई प्रशासन कार्य कर अघटन आहत हो लोक से आशु आरोग्य कामना कर प्रधानमंत्री प्रत्येक सुरक्षा और मंगलपाई ईश्वर निकट में प्रार्थना कर। समग्र देश में आज गणेश चतुर्थी पालन कर विघ्नराजों पूजार्चना लगी देश उत्सव मुखर हो उठी। महाराष्ट्र में 10 दिन व्यापी गणपति पर्व आज आरंभ हो। राष्ट्रपति द्रौपदी मुर्मू प्रधानमंत्री नरेन्द्र मोदी यह अवसर में देशवासी शुभेच्छा जन एक सामाजिक गणमाध्यम पोस्ट कर राष्ट्रपति कहते गणेश चतुर्थी ज्ञान और सूक्ष्म बुद्धि नियंता प्रति श्रद्धा और भक्तिभाव प्रदर्शन कर प्रभु गणपति प्रत्येक व्यक्ति बाधाविघ्न दूर करने जातिर प्रगति में सहायक हो कामना कर अवसर से एक दृढ़ एवं आत्मनिर्भर देश गठन में व्रती होगा लगी देशवासी आह्वान देते प्रधानमंत्री श्री मोदी यह अवसर में समस्त मंगल कामना कर विघ्न विनाशक प्रभु गणेश समस्त मंगल करतु से प्रार्थना कर। प्रतिरक्षा मंत्री राजनाथ सिंह कहते एक अनिश्चित भू राजनैतिक परिवेश को दृष्टि रख सशस्त्र बाहिनी को समस्त प्रकार सुरक्षा चैलेंज पर प्रस्तुत होगा पड़े जो 5 वर्ष युद्ध अंतर्भुक्त हो पाए। ମଧ୍ୟପ୍ରଦେଶର ମହୋଠାରେ ଆର୍ମି ୱାର୍ କଲେଜରେ ରଣସମ୍ବାଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଆଜିର ଯୁଗରେ ଯୁଦ୍ଧ ଅଚାନକ ଓ ଅନିଶ୍ଚିତ ହୋଇଯାଇଛି। କେଉଁ ଯୁଦ୍ଧ କେବେ ଶେଷ ହେବ ଏବଂ କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା ଅନୁମାନ କରିବା କଷ୍ଟକର ବୋଲି ଶ୍ରୀ ସିଂହ କହିଛନ୍ତି। ସପ୍ତଦଶ ଥର ପାଇଁ ଜାତିସଂଘ ସାଧାରଣ ସଭାର ସୁରକ୍ଷା ପରିଷଦ ସଂସ୍କାର ଆଲୋଚନାକୁ ସ୍ଥଗିତ ରଖାଯାଇ ତାହାକୁ ପରବର୍ତ୍ତୀ ଅଧିବେଶନକୁ ପଠାଇ ଦିଆଯାଇଛି। ଏଭଳି ବିଳମ୍ବକୁ G4 ରାଷ୍ଟ୍ର ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନ ସମାଲୋଚନା କରିଛନ୍ତି। ଏହାକୁ ଜାତିସଂଘରେ ବିଶ୍ୱସ୍ତରୀୟ ବିଶ୍ୱାସ ପାଇଁ ଏକ ସଙ୍କଟ ବୋଲି ସେମାନେ ଅଭିହିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, G4 ସାଧାରଣ ପରିଷଦରେ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ବିସ୍ତାରକୁ ସମର୍ଥନ କରେ। ଭାରତ, ବ୍ରାଜିଲ ଏବଂ ଜର୍ମାନୀ ପକ୍ଷରୁ ନେତୃତ୍ୱ ନେଇ ଜାପାନ କହିଛି ଯେ ସାଧାରଣ ସଭାର ବିଫଳତା ମିଳିତ ଜାତିସଂଘ ଉପରେ ବିଶ୍ୱାସ ଏବଂ ଅନ୍ତର୍ଜାତୀୟ କ୍ରମ ବଜାୟ ରଖିବା କ୍ଷମତାକୁ ହ୍ରାସ କରିଛି। ସାଧାରଣ ପରିଷଦରେ ସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଏବଂ ଆସନ ପାଇଁ ପରସ୍କରକୁ ସମର୍ଥନ କରିବା ପାଇଁ G4 4 ରାଷ୍ଟ୍ର ଅଭିପ୍ରେତ। ଜାପାନର ଜାତିସଂଘ ମିଶନରେ ମନ୍ତ୍ରୀ ଇରିଆ ଟାକାୟୁକି କହିଛନ୍ତି ଯେ ସୁରକ୍ଷା ପରିଷଦ ସଂସ୍କାରରେ କ୍ରମାଗତ ବିଫଳତା ଏକ ପ୍ରସଙ୍ଗ ପାଲଟିଛି, ଯାହା ପରିଷଦର କର୍ତ୍ତୃତ୍ୱଠାରୁ ବହୁ ଦୂରରେ ରହିଛି। ସେ ଆହୁରି କହିଛନ୍ତି ଯେ ଇଟାଲୀ ଏବଂ ପାକିସ୍ତାନ ନେତୃତ୍ୱରେ ଗଠିତ ୟୁନାଇଟିଂ ଫର କନ୍ସେନ୍ସସ୍ ଗୋଷ୍ଠୀର ବିରୋଧ ଯୋଗୁଁ ଆଲୋଚନାକୁ ସ୍ଥଗିତ ରଖାଯାଇଛି। ତେଣୁ G4 ଏବଂ ଅଧିକାଂଶ ଦେଶ ଏ ନେଇ ବିସ୍ତୃତ ଆଲୋଚନା ଦାବି କରିଛନ୍ତି। ସାଧାରଣ ପରିଷଦର ସଭାପତି ଫିଲୋମେନ୍ ୟାନ୍ଙ୍କ ମୁଖପାତ୍ର ସାରୋନ୍ ବିର୍ସି କହିଛନ୍ତି ଯେ ଜାତିସଂଘ 80ତମ ବର୍ଷରେ ପ୍ରବେଶ କରିବା ସହିତ ନିରାପତ୍ତା ପରିଷଦରେ ସଂସ୍କାର ଆଣିବା ପାଇଁ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିଥିଲା। ତେବେ ପରିଷଦର ଶେଷ ସଂସ୍କାର 57 ବର୍ଷ ପୂର୍ବେ 4 ଅସ୍ଥାୟୀ ସଦସ୍ୟଙ୍କୁ ଯୋଡ଼ାଯାଇଥିଲା, ପରେ ସେମାନଙ୍କ ସଂଖ୍ୟା 10 ପହଞ୍ଚିଥିଲା, କିନ୍ତୁ ସ୍ଥାୟୀ ସଦସ୍ୟଙ୍କ ତାଲିକାରେ କୌଣସି ରାଷ୍ଟ୍ରଙ୍କୁ ଯୋଡ଼ାଯାଇ ନାହିଁ। ଇସ୍ରାଏଲ ସେନା ସ୍ପଷ୍ଟ କରିଛି ଯେ ଗାଜାର ନାସେର ହସ୍ପିଟାଲ ଉପରେ ହୋଇଥିବା 2 ଆକ୍ରମଣ ହମାସ ଦ୍ୱାରା ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ଲକ୍ଷ୍ୟ କରି ଖଞ୍ଜାଯାଇଥିବା କ୍ୟାମେରାକୁ କରାଯାଇଥିଲା। ତଥାପି ଇସ୍ରାଏଲ ସେନା ଏହାର ଦାବିକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ଦେଇନାହିଁ। ଏହି ଆକ୍ରମଣରେ 5 ସାମ୍ବାଦିକ ଓ ଅନେକ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅତି କମ୍ରେ 20 ମୃତ୍ୟୁ ଘଟିଛି। ଏହି ହସ୍ପିଟାଲ ଦକ୍ଷିଣ ଗାଜାରେ ଆଂଶିକ ଭାବେ କାର୍ଯ୍ୟକ୍ଷମ ଥିଲା। ଇସ୍ରାଏଲ ସାମରିକ ମୁଖ୍ୟ ଇୟାଲ ଜମିରଙ୍କ କହିବା ଅନୁଯାୟୀ ମୃତକଙ୍କ ମଧ୍ୟରୁ 6 ହମାସ ଓ ଇସ୍ଲାମିକ ଜେହାଦର ଆତଙ୍କବାଦୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ 7 ଅକ୍ଟୋବର 2023 ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣରେ ସାମିଲ ଥିଲା ବୋଲି ଜଣାପଡ଼ିଛି। ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଆକ୍ରମଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ବୁଲା କୁକୁରଙ୍କ ଉପରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ଥାନ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି। ସ୍ଥାନୀୟ ସଂସ୍ଥା, ସଂଶ୍ଲିଷ୍ଟ ବିଭାଗ, ସମସ୍ତ ପୌର ନିଗମ ଏବଂ ପୌରପାଳିକାକୁ ଏହି ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଆଇନ 2023 କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ ସ୍ଥାନୀୟ ସଂସ୍ଥା ପ୍ରତ୍ୟେକ ୱାର୍ଡ ତଥା ଅନ୍ୟ ଅଞ୍ଚଳରେ କୁକୁରଙ୍କ ପାଇଁ ଖାଦ୍ୟ ପ୍ରଦାନ ସ୍ଥାନ ଚିହ୍ନଟ କରିବେ। ପ୍ରତ୍ୟେକ ସହରରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ରାବିଜ୍ ଟିକାକରଣ ଏବଂ ସଂକ୍ରମଣ ନିରାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ସହରରେ ତଦାରଖ କମିଟି ଗଠନ କରିବାକୁ ମଧ୍ୟ କୁହାଯାଇଛି। ଖେଳ ଖବର। କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ IPLରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଅଶ୍ୱିନୀ କହିଛନ୍ତି ଅନ୍ୟାନ୍ୟ କ୍ରିକେଟ ଲିଗ୍ରେ ଖେଳିବା ପାଇଁ ସେ ପ୍ରୟାସ କରିବେ। IPL କ୍ରିକେଟ ଲିଗ୍ରେ ଶ୍ରୀ ଅଶ୍ୱିନୀ 4th ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ଭାବେ ପରିଗଣିତ ହୋଇଛନ୍ତି। 221 ମ୍ୟାଚ୍ରୁ ସେ 187 ୱିକେଟ୍ ହାସଲ କରିଛନ୍ତି। 14 କ୍ରିକେଟ କ୍ୟାରିୟର ମଧ୍ୟରେ ଶ୍ରୀ ଅଶ୍ୱିନୀ ଚେନ୍ନାଇ ସୁପର କିଙ୍ଗ୍ସ, ରାଇଜିଂ ପୁନେ ସୁପର ଜାଣ୍ଟସ୍, ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଅପରେସନ ସିନ୍ଦୁର ଓ ଅପରେସନ ମହାଦେବ ଆତଙ୍କବାଦ ପୃଷ୍ଠପୋଷକଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଂସଦ ଓ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ବିଭିନ୍ନ ସମିତିର ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀ ଆସନ୍ତା ଶୁକ୍ରବାର ଭୁବନେଶ୍ୱରଠାରେ। ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ ହେବ ସମ୍ମିଳନୀ। ଏକ ଅନିଶ୍ଚିତ ଭୂ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଶସ୍ତ୍ର ବାହିନୀକୁ ସମସ୍ତ ପ୍ରକାର ସୁରକ୍ଷା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ IPLରୁ ଅବସର ଘୋଷଣା କଲେ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ। ସମ୍ବାଦ ଶେଷ ହେଲା।